ଏ ହେଉଛି ଗୋଟିଏ ପୁସ୍ତକ। ଏହି ପୁସ୍ତକଟି ହେଉଛି ଈଶ୍ୱରଙ୍କର ବାକ୍ୟ ବାଇବଲ। ଈଶ୍ୱର ଚାହାନ୍ତି ଯେମିତି ଏହି ବହିରେ ଲେଖାଯାଇଥିବା ବାକ୍ୟଗୁଡ଼ିକୁ ପ୍ରତ୍ୟେକ ଶୁଣନ୍ତୁ ଓ ଜାଣନ୍ତୁ। ଈଶ୍ୱର ନିଜ ବିଷୟରେ ଏହି ବହିରେ ଲେଖିଛନ୍ତି। ଈଶ୍ୱର କୁହନ୍ତି ସେ ପବିତ୍ର, ସେ ସ୍ୱର୍ଗରେ ରୁହନ୍ତି ଏବଂ ପ୍ରତ୍ୟେକ ମଣିଷକୁ ସେ ପ୍ରେମ କରନ୍ତି। ଈଶ୍ୱର ଏହି ବହିରେ ମଣିଷମାନଙ୍କୁ କେତେଗୁଡ଼ିଏ ଆଦେଶ ପାଳନ କରିବାକୁ କହିଛନ୍ତି। ବର୍ତ୍ତମାନ ଶୁଣ ସେ ଆଦେଶଗୁଡ଼ିକ କ'ଣ।